ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦି ଆଇବାକାଲ ସଞ୍ଜବେଲା 7:15 ଲଗାତାର 3 ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ମୋଦି ଆର୍ ତାଙ୍କର ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କୁ ଶପଥ ପାଠ କରାବେ। ଗଲାକାଲ ପୁର୍ଣ୍ଣା ସଂସଦ ଭବନର କେନ୍ଦ୍ରୀୟ ହଲ୍ନ ହୋଇଥିବାର ଏନ୍ଡିଏର ବୈଠକ ଥି ସର୍ବସମ୍ମତି ଥି ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦିଙ୍କୁ ଏନ୍ଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା। ବୈଠକ ଥି ଏନ୍ଡିଏ ସଂସଦୀୟ ଦଳର ନେତା ଭାବେ ଶ୍ରୀ ମୋଦିଙ୍କ ନାଁ ବିଜେପିର ବରିଷ୍ଠ ନେତା ରାଜନାଥ ସିଂ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବକେ ବିଜେପିର ବରିଷ୍ଠ ନେତା ଅମିତ ଶାହା ଆର୍ ନୀତିନ ଗଡ଼କରୀ, ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜନତା ଦଳ ୟୁନାଇଟେଡ୍ ଅଧ୍ୟକ୍ଷ ଆର୍ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଏନ୍ଡିଏ ସବୁ ସହଯୋଗୀ ଦଳ ସମର୍ଥନ କରିଥିଲେ। ବୈଠକ ଉତ୍ତରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନେତୃତ୍ୱରେ ଏନ୍ଡିଏର ଗୋଟିଏ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇକରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଭେଟିକରି ଏନ୍ଡିଏର ସହଯୋଗୀ ଦଳମାନଙ୍କର ସମର୍ଥନ ପତ୍ର ରାଷ୍ଟ୍ରପତିଙ୍କୁ ଦେଇଥିଲେ। ହେ ଆଧାରଥି ରାଷ୍ଟ୍ରପତି ବିଜେପି ନେତୃତ୍ୱରେ ଏନ୍ଡିଏ ନିର୍ବାଚନ ଆଗନୁ ହୋଇଥିବାର ସବୁଠାରୁ ବଡ଼ ମେଣ୍ଟ ହିସାବରେ ଅଷ୍ଟାଦଶ ଲୋକସଭାତି ସରକାର ଗଠନ କରିବାର ସ୍ଥିତି ନଥିବାରୁ ଏନ୍ଡିଏର ସଂସଦୀୟ ଦଳର ନେତା ଶ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍। ସଞ୍ଜବେଳେ ଶ୍ରୀ ମୋଦି ରାଷ୍ଟ୍ରପତି ଭବନ ଯାଇକରି ରାଷ୍ଟ୍ରପତିଙ୍କୁ ଭେଟିଲା ଉତ୍ତରୁ ନୂଆ ମନ୍ତ୍ରିମଣ୍ଡଳର ଶପଥ ତାରିଖ ଆର୍ ସମୟ ଧାର୍ଯ୍ୟ କରାଯାଇଛି। ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀ ଆଇବା 10 ଦିନ ଭୁବନେଶ୍ୱର ଜନତା ମଇଦାନର ଶପଥ ନେବେ। ଶପଥ ଗ୍ରହଣ ସମାରୋହଟି ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଆର୍ ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁବ୍ ସଂଖ୍ୟାନ ଲୋକ ଯୋଗଦେବେ। ସେଥିଲାଗି ଜନତା ମଇଦାନର ଜୋରଦାର ପ୍ରସ୍ତୁତି କରାଯାଉଛି। ସ୍ୱେଶାଲ ପ୍ରୋଟେକ୍ସନ ଗ୍ରୁପ୍ ଏସ୍ପିଜିର ବରିଷ୍ଠ ଅଧିକାରୀମାନେ ଭୁବନେଶ୍ୱର ପହଞ୍ଚଥିବାର ବେଳେ ଶପଥ ଗ୍ରହଣ ସମାରୋହର ସୁରକ୍ଷା ବନ୍ଦୋବସ୍ତି 40 ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି କମିଶନରେଟ୍ ପୁଲିସ୍ ତରଫରୁ କୁହାଯାଇଛି। ସମ୍ଭଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ବିହାଥି ଯୋଗ ଦେବାର ଲାଗି ଗଲା ରାତି ନୃସିଂହ ମହାପୁରୁ ସହରର ଦେ ଦେବତାଙ୍କୁ ନିୟୁତା ଦେଇଛନ୍। ନୃସିଂହ ମହାପୁରୁ ବଜା ଗଜା ସହିତ ଗୋଟିଏ ଶୋଭାଯାତ୍ରାଥି ଭିନ୍ ଭିନ୍ ମନ୍ଦିରକେ ଯାଇକରି ନିୟୁତା ଦେଇଥିଲେ। ସେନ୍ତା ଆଇବାକାଲ ଝାଉଡ଼ାପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କ ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫ ପତରପେଣ୍ଡି ନୀତି ହେବା। ଆଇବା 10 ରାତି ଦେବଦେବ ମହାଦେବ ବରାତି ଯିବେ। ଶୁଭ ମୁହୂର୍ତ୍ତଥି ବିହାଘର ଆର୍ 11 ରାତିନୁ ଦେବଦମ୍ପତି ନଗର ପରିକ୍ରମା କରିକରି ତାର ଆର ଦିନ ଉପରବେଲା ନିଜ ନିଜର ମନ୍ଦିରକେ ଫିରବେ। ସେଆଡ଼େ ବରଗଡ଼ ଜିଲ୍ଲାର ବରପାଲିଠାରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ମୂଲ ହୋଇଛି। କପିଳେଶ୍ୱର ମନ୍ଦିରରୁ ଶିବ ପାର୍ବତୀଙ୍କ ମଣ୍ଡପକେ ଅଣାଯାଇକରି ମହାଦୀପ ବସାଯାଇଛି। ଇତାର ଛଡ଼ା ସୁବର୍ଣ୍ଣପୁର ଶୀତଳଷଷ୍ଠୀ ଯାତ୍ରା ଲାଗି ଦେବୋତ୍ତର ବିଭାଗ ତରଫରୁ ଜିଲ୍ଲା କୋଷାଧାରର ଷ୍ଟ୍ରଙ୍ଗରୁମ୍ରୁ ସୁନା ରୂପାର ଅଳଙ୍କାର ସହିତ ଯାତ୍ରାଥି ବ୍ୟବହାର ହେଉଥିବା ଅଲଗା ଆଭରଣ ବାହାର କରାଯାଇକରି ଯାତ୍ରା କମିଟିମାନଙ୍କୁ ହସ୍ତାନ୍ତର କରାଯାଇଛି। ଆଇବା 18 ହେବାରକେ ଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସିର ନେଟ୍ ପରୀକ୍ଷାର ଇଣ୍ଟିମେସନ ଲେଟର ଜାରି ହୋଇଛି। ପରୀକ୍ଷାର୍ଥୀମାନେ ନିଜର ଆପ୍ଲିକେସନ ନମ୍ଘର ଆର୍ ଜନ୍ମ ତାରିଖ ଦେଇକରି ଇଣ୍ଟିମେସନ ଲେଟର ଡାଉନ୍ଲୋଡ଼ କରିପାରିବେ ବୋଲି ଜାତୀୟ ପରୀକ୍ଷା ସଂସ୍ଥା ଏନ୍ଟିଏ ତରଫ ସୂଚନା ଦିଆଯାଇଛି। ହେଲେ ଇଣ୍ଟିମେସନ ଲେଟରକେ ଆଡ୍ମିଟ୍ କାର୍ଡ ଭାବେ ବ୍ୟବହାର ନାହିଁ କରାଯାଏ। ଖୁବ୍ ଜଲ୍ଦି ଆଡ୍ମିଟ୍ କାର୍ଡ ବାହାର କରାଯିବ ବୋଲି ଏନ୍ଟିଏ ତରଫ କୁହାଯାଇଛି। ଇଣ୍ଟିମେସନ ଲେଟର ଥି ପରୀକ୍ଷା କେନ୍ଦ୍ର କେନ୍ ସହନ ହେବା ସେ ବାବଦେ ସୂଚନା ଦିଆଯାଇଛି। ରାଇଜେ ଆଇବା 17 ସ୍କୁଲ ଖୁର୍ବାରକେ ଯାଉଛେ। ହେତାର ହପ୍ତେ ଆଘନୁ ଶ୍ରେଣୀଗୃହନୁ ନେଇକରି ଶୌଚାଳୟ ତକ୍ ସବୁ ସାଫସୁତୁରା କରବାରକେ ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ସ୍କୁଲ ଖୋଲବାର ଗୋଟେ ଦିନ ଆଘନୁ ପାଚିକା ଆର୍ ସହାୟିକାମାନେ ସ୍କୁଲ ଆସିକରି ସେମାନଙ୍କର ଜିନିଷପାତି ଯାଞ୍ଚ କରବାରକେ କୁହାଯାଇଛି। ଇନ ଜନେ ଦିଆଯାଇପାରେ ଯେ ଏଥର ଗ୍ରୀଷ୍ମ ପ୍ରବାହ ଲାଗି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫ ଆଗୁଆ ସ୍କୁଲମାନଙ୍କୁ ଛୁଟି ଘୋଷଣା କରାଯାଇଥିଲା। ଆଜି ହେଉଛି ବିଶ୍ୱ ମହାସାଗର ଦିବସ। ପୁନରୁଦ୍ଧାର ଆର୍ ମହାସାଗର ଲାଗି ସାମୁହିକ କାର୍ଯ୍ୟାନୁଷ୍ଠାନ ଇ ବଛର ବିଶ୍ୱ ମହାସାଗର ଦିବସର ବିଷୟ ରହିଛି। ପୃଥିବୀର 70% ନୁ ଅତ୍କା ଇଲାକାଥି ମହାସାଗର ଅଛି। ମହାସାଗର ଆମର ଗ୍ରହଣ ଲାଗି 50% ଅମ୍ଳଜାନ ତିଆରି କରସି ଆର୍ ମହାସାଗର ଜୈବ ବିବିଧତାର ଭିଲ୍ ପେଣ୍ଠସ୍ଥଳୀ ଆଏ। ପୃଥିବୀର 100 ନୁ ଅତ୍କା ଲୋକ ପ୍ରୋଟିନ୍ ଲାଗି ମହାସାଗର ଉପରେ ନିର୍ଭର କରସନ୍। ମହାସାଗର ହେଉଛି ଆମର ଅର୍ଥନୀତିର ଚାବିକାଠି। ହେଲେ ଭିନ୍ ଭିନ୍ କାରଣରୁ ମହାସାଗରମାନଙ୍କର ନୁକସାନ ହେଉଛି। ସେଥିଲାଗି ମହାସାଗରମାନଙ୍କର ସାଙ୍ଗେ ମନୁଷ୍ୟମାନଙ୍କର ସନ୍ତୁଳନ ବନାବାରକେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ରାଉରକେଲାରେ ଥିବା ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏନ୍ଆଇଟିର ସମ୍ପ୍ରସାରଣ କେନ୍ଦ୍ର ଭୁବନେଶ୍ୱରର ଖୁବ୍ ଜଲ୍ଦି ଖୋଲବା। ହେଥିଲାଗି ଚନ୍ଦ୍ରଶେଖର ପୁଠାନେ ଏକଡ଼େ ଜମିଥି ଏକାଡେମୀର ବିଲ୍ଡିଂ ତିଆରି ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲାଗି ସ୍ଥିତି ଅନୁକୂଳ ଥିବା ବେଳେ ଆଇବା ଦୁଇ ଦିନ ଭିତରେ ମୌସୁମୀ ଓଡ଼ିଶା ପହଞ୍ଚବା ବୋଲି ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ହେଲେ ଆଇବା ଦୁଇ ଦିନ ତକ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ପାଣିପାଗ ବିଭାଗ ତରଫ କୁହାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।